ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଚଳିତ ରବି ଋତୁ ପାଇଁ ରାଜ୍ୟ ସରକାର ଚାଷୀମାନଙ୍କଠାରୁ ଧାନ କ୍ରୟ କରିବେ। ଧାନ ବିକ୍ରି ପ୍ରକ୍ରିୟାରେ ସାମିଲ ହେବା ଲାଗି ଚାଷୀମାନେ ଆଜିଠାରୁ ନୂତନ ଭାବେ ପଞ୍ଜୀକରଣ କିମ୍ବା ପୂର୍ବରୁ ପଞ୍ଜୀକୃତ ଚାଷୀ ନବୀକରଣ ନିମନ୍ତେ ଆବେଦନପତ୍ର ଦାଖଲ କରିପାରିବେ। ସୂଚନା ଅନୁଯାୟୀ ଆଜିଠାରୁ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଆବେଦନପତ୍ର ଉପଲବ୍ଧ ହେଉଥିବା ବେଳେ ଚଳିତ ମାସ 25 ତାରିଖ ସୁଦ୍ଧା ଏହା ଦାଖଲ କରାଯାଇପାରିବ। ଆସନ୍ତା ମଇ 1 ତାରିଖରୁ ଜୁନ୍ 30 ତାରିଖ ପର୍ଯ୍ୟନ୍ତ ଧାନ ସଂଗ୍ରହ କରାଯିବ। ଆବେଦନପତ୍ର ଦାଖଲ ସମ୍ପର୍କରେ ସହାୟତା ପାଇଁ 1967 ଦେୟମୁକ୍ତ ନମ୍ଘରରେ ଯୋଗାଯୋଗ କରାଯାଇପାରିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏବଂ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଆସନ୍ତା 15 ତାରିଖରୁ 17 ତାରିଖ ପର୍ଯ୍ୟନ୍ତ ଫିଟ୍ ଇଣ୍ଡିଆ କାର୍ନିଭାଲ 2026 ଆୟୋଜନ ହେବ। ପୁରୀରେ ଅନୁଷ୍ଠିତ ହେବାକୁ ଥିବା 3-ଦିନିଆ କାର୍ନିଭାଲ ପାଇଁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଯୋଗ, ପ୍ରାଣାୟାମ, ୱାକାଥନ୍ ସହ ଦୌଡ଼କୁଦ, ଫୁଟବଲ ଆଦି ଖେଳ ଆୟୋଜନ ହେବ। ମହିଳା ଓ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ବୈଠକରେ ମନ୍ତ୍ରୀ ଶ୍ରୀ ସୁରଜ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ସମ୍ବନ୍ଧରେ ଭାରତୀୟ ଖେଳ ପ୍ରାଧିକରଣର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଓଏଏସ୍ ଏବଂ ଓଆର୍ଏସ୍ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବାକି ଥିବା ତଦନ୍ତ ରିପୋର୍ଟଗୁଡ଼ିକ ଚଳିତ ମାସ 31 ତାରିଖ ସୁଦ୍ଧା ଦାଖଲ କରିବା ଲାଗି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ନିର୍ଦ୍ଦେଶ ଦେଇଛି। ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସମସ୍ତ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍, ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର ଓ କନ୍ଧମାଳ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ କଟକ ସମ୍ବଲପୁର ଆର୍ଡିସିଙ୍କ ସଚିବଙ୍କୁ ପତ୍ର ଲେଖିଛନ୍ତି। ପୂର୍ବରୁ କୌଣସି ଅଭିଯୋଗର ତଦନ୍ତକାରୀ ଅଧିକାରୀ ନିଯୁକ୍ତି ହେବାର 90 ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ବ୍ୟବସ୍ଥା ରହିଛି। ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ପୀଠରେ ଆଜିଠାରୁ ଚୈତ୍ର ପର୍ବ ଆରମ୍ଭ ହୋଇଛି। ଚୈତ୍ର ପର୍ବର ପ୍ରଥମ ମଙ୍ଗଳବାରରେ ମା ଭକ୍ତମାନଙ୍କୁ ମହାକାଳୀ ବେଶରେ ଦର୍ଶନ ଦେଉଛନ୍ତି। ସୂଚନା ଅନୁଯାୟୀ 2:00 ଦୁଆର ଫିଟା ନୀତି ସମ୍ପନ୍ନ ହେବା ପରେ ମଇଲମ ଲାଗି ଅବକାଶ, ମଙ୍ଗଳ ଆଳତୀ ଓ ଶୃଙ୍ଗାର ନୀତି କରାଯାଇଥିଲା। ଚୈତ୍ର ପର୍ବ ନିମନ୍ତେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଓ ମାନସିକଧାରୀଙ୍କ ସମାଗମ ହୋଇଛି। ଏ ସମ୍ପର୍କରେ ତାରାତାରିଣୀ ପୀଠର ମୁଖ୍ୟ ପୂଜକ ବାବୁଜୀ ରଣା କହିଛନ୍ତି,
ଭଗବତୀ ମା ତାରାତାରିଣୀ ମହାକାଳୀ ଉପରେ ସମସ୍ତ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ପ୍ରଥମେ ମାଙ୍କର ଦ୍ୱାରପୀଠ ଅନୁଷ୍ଠିତ ହୋଇଥିଲା, ତାପରେ ମଙ୍ଗଳ ଆଳତୀ, ମଇଲମ ଲାଗି ଅବକାଶ ବେଶ ହେଲା ପରେ ଭଗବତୀଙ୍କୁ ପଞ୍ଚସୂତ୍ର ଅଭିଷେକ କରାଯାଇଥିଲା। ତତ୍ପଶ୍ଚାତ୍ ମହାକାଳୀ ରୂପରେ ଆବିର୍ଭାବ ହୋଇ ସମସ୍ତ ଭକ୍ତଙ୍କୁ ଦର୍ଶନ ଦେବା ସହିତ ଭକ୍ତମାନେ କୃପା ଲାଭ କରୁଛନ୍ତି।
ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବାଲେଶ୍ୱର ଗସ୍ତରେ ଆସି ପ୍ରତିରକ୍ଷା ପ୍ରଦର୍ଶନ ଓ ବିକାଶ ସଂସ୍ଥା ଡିଆର୍ଡିଓ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଏକ କର୍ମଶାଳାକୁ ଉଦ୍ଘାଟନ କରିଥିଲେ। ସୁଶ୍ରୀ ଶୀର୍ଷକ କର୍ମଶାଳାରେ ଚଳିତ ବର୍ଷର ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା। କର୍ମଶାଳାରେ ଡିଆର୍ଡିଓର ବିଭିନ୍ନ ପରୀକ୍ଷାଗାରର ନିର୍ଦ୍ଦେଶକ ଏବଂ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ମହିଳା ବୈଜ୍ଞାନିକ ଓ ଗବେଷକମାନେ ଅଂଶଗ୍ରହଣ କରିଥିଲେ। ଶ୍ରୀମତୀ ଗର୍ଗ ପରେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ଚଳିତ ଶିକ୍ଷାବର୍ଷରୁ 4-ବର୍ଷିଆ ବିଏଡ୍ ପାଠ୍ୟକ୍ରମରେ ଆଡମିସନ୍ ପାଇଁ ପ୍ରବେଶିକା ପରୀକ୍ଷା ନିମନ୍ତେ ଆଜି ଆବେଦନର ଶେଷ ଦିନ ରହିଛି। ଉଚ୍ଚଶିକ୍ଷା ବିଭାଗ ସୂଚନା ଅନୁଯାୟୀ ରାଜ୍ୟର 5ଟି ବିଶ୍ୱବିଦ୍ୟାଳୟ ଏବଂ 8ଟି ସରକାରୀ ମହାବିଦ୍ୟାଳୟରେ ବିଏଡ୍ ପାଠ୍ୟକ୍ରମରେ 1300 ଆସନରେ ନାମଲେଖା ପାଇଁ ଏନ୍ସିଇଟି ପ୍ରବେଶିକା ପରୀକ୍ଷା ମାର୍କ ଆଧାରରେ ଚୟନ କରାଯିବ। ପ୍ରବେଶିକା ପରୀକ୍ଷା ଆସନ୍ତା 17 ଏପ୍ରିଲ୍ରେ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀମାନେ ପ୍ରବେଶିକା ପରୀକ୍ଷା ଫଳ ଅନୁଯାୟୀ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ। ତେବେ 2-ବର୍ଷିଆ ବିଏଡ୍, ଏମ୍ଏଡ୍ ଏବଂ ବିଏଚ୍ଏଡ୍ ପାଠ୍ୟକ୍ରମ ପାଇଁ ରାଜ୍ୟ ଚୟନ ବୋର୍ଡ ପ୍ରବେଶିକା ପରୀକ୍ଷା ଆୟୋଜନ କରିବ। ଯୁକ୍ତ 2 ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ମାର୍କ ବୃଦ୍ଧି ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଚଳିତ ଥର ଇମ୍ପ୍ରୁଭ୍ମେଣ୍ଟ ପରୀକ୍ଷା ବ୍ୟବସ୍ଥା ଘୋଷଣା କରିଛନ୍ତି। ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଇଚ୍ଛୁକ ପରୀକ୍ଷାର୍ଥୀ କମ୍ ମାର୍କ ରଖିଥିବା ଗୋଟିଏ ବିଷୟରେ ଇମ୍ପ୍ରୁଭ୍ମେଣ୍ଟ ପରୀକ୍ଷା ଦେଇପାରିବେ। ପୂର୍ବରୁ କେବଳ ଫେଲ୍ ହୋଇଥିବା ଛାତ୍ରଛାତ୍ରୀମାନେ ଇନ୍ଷ୍ଟାଣ୍ଟ ପରୀକ୍ଷା ପାଇଁ ସୁଯୋଗ ପାଉଥିବା ବେଳେ ଚଳିତ ଥର ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ଭଳି ଯୁକ୍ତ 2 ପରୀକ୍ଷାର୍ଥୀଙ୍କ ପାଇଁ ମାର୍କ ବୃଦ୍ଧି ନେଇ ପରୀକ୍ଷା କରାଯିବ। ପରିଷଦର ସୂଚନା ଅନୁଯାୟୀ 75% ମାର୍କ ରହୁନଥିବାରୁ ବହୁ ପରୀକ୍ଷାର୍ଥୀ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିପାରୁନଥିବାରୁ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟ୍ର ଦ୍ୱିତୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ଉପରେ ଆଲୋଚନା ହୋଇଥିଲା। ଖୋର୍ଦ୍ଧା ଜିଲ୍ଲା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ବିଶ୍ୱ ନାଟ୍ୟ ଦିବସ ଉପଲକ୍ଷେ ଆସନ୍ତା 25 ତାରିଖ ଦିନ ନାଟକ ବଂଶ ବୈଭବ ମଞ୍ଚସ୍ଥ ପାଇଁ ନିଷ୍ପତ୍ତି ହୋଇଛି। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ପ୍ରସାରଣ ଅପରାହ୍ନ 2:32।